ओम शांति। 8 जून 2024 मसीहार अनमोल महावाक्य मिठे बच्चे जोग द्वारा विकर्मर विनाश होइथाय। ट्रांस द्वारा नुहे, ट्रांस तो कणा पैसार खेल, सेथिपाई ट्रांस रे जीवार आशा रख नाही। प्रश्न, मायार भिन्न भिन्न रूपरु रक्षा पाइबा पाई बाबा सबु पिलांको क्यों सावधानी देउछंती? उत्तर, मिठे बच्चे ट्रांस रे जीवार आशा रख नाही। ज्ञान जुग सहित ट्रांस रे जीवार कौनसी संबंध नाही। एठारे मुख्य कथा हला पाठ पढ़ा। केही केही ट्रांस रे जाई कहउछंती मो शरीर रे मम्मा आसुछंती, बाबा आसुछंती, ए सब सूक्ष्म मायार संकल्प अटे। ए सबुथिरु बहुत सावधान रहिबाकु हेबो। माया अनेक पिलांक भितरे प्रवेश करी उलटा कार्य कराई देथाय। सेथि पई ट्रांसर आशा रखिबा उचित नुहे। ओम शांति। मधुर संतान माने, ए कथा तुम्हें माने बुझी गलणी जे गोटिए पार्श्वरे भक्ति एवं अन्य पार्श्वरे ज्ञान रहिछि। भक्ति तो बहुत प्रकार रहिछि एवं सिखावा पाई मध्य अनेक रहिछन्ति। शास्त्र मध्य भक्ति सिखाए एवं मनीष माने मध्य सिखी सिखाई थान्ति। एठारे भक्ति सिखाइबा पाई ना कौनसी शास्त्र अछि ना केही मनुष्य अछन्ति। एठारे केवल जणे आत्मिक पिता ही आत्मा मानंको बुझाउछन्ति। जहां आत्मा ही धारण करिथाय परम पिता परमात्मांक पाखरे सारा 84 चक्रर ज्ञान रहिछि। सेथि पई तांको मध्य स्वदर्शन चक्रधारी कहा जाय पारिबो। आम संतान मानंको से ही स्वदर्शन चक्रधारी करुछन्ति। बाबा मध्य ए ब्रह्मांक शरीर रे रहिछन्ति, तेणु तांकु मध्य ब्राह्मण कहा जाई पारिबो। आमे तांकर संतान, ब्राह्मण रु देवता हेउछु। वर्तमान बाबा आसी जुगर यात्रा सिखाउछन्ति। एथिरे हठ जुगर कौनसी संपर्क ही नाही। से माने हठ जुग माध्यम रे ध्यान रे बा ट्रांस रे चली जाउछन्ति। यहा किछि बड़ कथा नुहे। ट्रांस रे जीवा तो पैसा कर खेल। तुमर कहा को केबे एपरि कहिबा उचित नुहे जे आमे ट्रांस रे जाउछु। कारण विदेश रे अनेक लोक ट्रांस रे जाउछन्ति। ट्रांस रे जीवा द्वारा ना तांकर कौनसी लाभ हेउछि ना तुमर किछि लाभ हेबो। बाबा बुझाउछन्ति जे ध्यान रे जीवा कौनसी जुगर यात्रा नुहे किंबा कौनसी ज्ञान नुहे। ध्यान अथवा ट्रांस रे जाउथिबा आत्मा केबे किछि भी ज्ञान सुनिबो नाही ना तांकर पाप भस्म हेबो। ट्रांस रे कौनसी महत्व मध्य नाही। संतान माने जुगजुक्त होइ रहउछन्ति, ताको ट्रांस कुहा जीव नाही। जुग द्वारा ही विकर्म विनाश हेबो, ट्रांस द्वारा विकर्म विनाश हेबो नाही। बाबा ट्रांस रे जीवारो शौक न रखिबा पई सावधान कर देउछन्ति। तुमे माने जानिछ ए सन्यासी मानंको विनाश समय रे ही ज्ञान मिलिबो। जदिओ तुमे तांको एमिति निमंत्रण देउछ किंतु एही ज्ञान तांको बुद्धि रूपी कलश रे शीघ्र धारण हेबो नाही। से माने विनाश को सम्मुख रे देखिले ही आसीबे एवं बुझि पारिबे जे वर्तमान तो मृत्युर समय आसीगला। जेते बेले विनाश को सम्मुख रे देखिबे सेते बेले मानिबे सेमानंकर अभिनय ही अंतिम समय रे रहिछि। ତୁମେମାନେ କହୁଛ ଏବେ ବିନାଶ ସମ୍ମୁଖରେ ଉପସ୍ଥିତ, ସମସ୍ତଙ୍କର ମୃତ୍ୟୁର ସମୟ। ସେମାନେ ଭାବୁଛନ୍ତି ଏସବୁ ମନଗଢ଼ା କଥା। ତୁମର ଏହି ବୃକ୍ଷ ଧୀରେ ଧୀରେ ବୃଦ୍ଧି ହେବାରେ ଲାଗିଛି। ସନ୍ନ୍ୟାସୀମାନଙ୍କୁ କେବଳ ଗୋଟିଏ କଥା କହିବାକୁ ହେବ, ଆପଣମାନେ ବାବାଙ୍କୁ ମନେ ପକାନ୍ତୁ। ଏ କଥା ମଧ୍ୟ ବାବା ବୁଝାଇଛନ୍ତି ଯେ ତୁମକୁ ଆଖି ବନ୍ଦ କରିବାର ନାହିଁ। ଆଖି ବନ୍ଦ କଲେ ବାବାଙ୍କୁ କିପରି ଦେଖିବ? ଆମେ ଆତ୍ମା ପରମ ପିତା ପରମାତ୍ମାଙ୍କ ସମ୍ମୁଖରେ ବସିଛୁ। ପରମାତ୍ମାଙ୍କୁ ସ୍ଥୂଳ ଚକ୍ଷୁରେ ଦେଖିପାରିବ ନାହିଁ, ମାତ୍ର ଏହି ଜ୍ଞାନ ଆମମାନଙ୍କ ବୁଦ୍ଧିରେ ରହିଛି। ତୁମେମାନେ ଜାଣିଛ ପରମ ପିତା ପରମାତ୍ମା ଏହି ଶରୀରର ଆଧାର ନେଇ ଆମକୁ ରାଜଯୁଗର ପାଠ ପଢ଼ାଉଛନ୍ତି। ଏଥିରେ ଧ୍ୟାନରେ ଯିବାର କୌଣସି କଥା ହିଁ ନାହିଁ। ଧ୍ୟାନରେ ଯିବା କୌଣସି ବଡ଼ କଥା ନୁହେଁ। ଏହି ଭୋଗ ଆଦି ଲଗାଇବା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ସେବାଧାରୀ ହୋଇ ଭୋଗ ଲଗାଉଛ, ଯେମିତିକି ସେବାଧାରୀମାନେ ଧନୀ ଲୋକମାନଙ୍କୁ ଖାନା ଖୁଆଇଥାନ୍ତି, ତୁମେ ମଧ୍ୟ ସେବାଧାରୀ ଦେବତାମାନଙ୍କୁ ଭୋଗ ଲଗାଉଛ। ସେମାନେ ହେଉଛନ୍ତି ଫରିସ୍ତା। ସେଠାରେ ମମା ବାବାଙ୍କୁ ଦେଖୁଛ, ସେମାନଙ୍କ ସଦୃଶ ସମ୍ପୂର୍ଣ୍ଣ ମୂର୍ତ୍ତି ହେବା ହିଁ ଆମର ଲକ୍ଷ୍ୟ। ସେମାନଙ୍କୁ ଏପରି ଫରିସ୍ତା କିଏ କରିଲେ? ବାକି ଧ୍ୟାନରେ ଯିବା ତ କୌଣସି ବଡ଼ କଥା ନୁହେଁ। ଯେପରି ଶିବ ବାବା ଏଠାରେ ତୁମକୁ ପାଠ ପଢ଼ାଉଛନ୍ତି, ସେହିପରି ସେଠାରେ ମଧ୍ୟ ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା କିଛି ବୁଝାଇବେ। ସୂକ୍ଷ୍ମ ବତନରେ କ'ଣ ହେଉଛି ତାହା କେବଳ ଜାଣିବା କଥା, ବାକି ଟ୍ରାନ୍ସ ଆଦିକୁ କୌଣସି ମହତ୍ତ୍ୱ ଦେବା ଉଚିତ ନୁହେଁ। କାହାକୁ ଟ୍ରାନ୍ସରେ ନେଇଯିବା ବା ଦେଖାଇଦେବା ଏହା ମଧ୍ୟ ପିଲାଳିଆମି। ବାବା ସମସ୍ତଙ୍କୁ ସାବଧାନ କରିଦେଉଛନ୍ତି, ଟ୍ରାନ୍ସରେ ଯାଅ ନାହିଁ, ଏଥିରେ କେବେ କେବେ ମାୟାର ପ୍ରବେଶତା ହୋଇଯାଇଥାଏ। ଏହା ପାଠ ପଢ଼ା ଯେଉଁ ପାଠ ବାବା କଳ୍ପ କଳ୍ପ ଆସି ତୁମମାନଙ୍କୁ ପଢ଼ାଉଛନ୍ତି। ଏବେ ସଙ୍ଗମ ଯୁଗ, ତୁମର ଟ୍ରାନ୍ସଫର ହେବ। ଡ୍ରାମାର ଯୋଜନା ଅନୁସାରେ ତୁମେମାନେ ଅଭିନୟ କରୁଛ, ଅଭିନୟର ମଧ୍ୟ ମହିମା ରହିଛି। ବାବା ଡ୍ରାମା ଅନୁସାରେ ଆସି ତୁମମାନଙ୍କୁ ପାଠ ପଢ଼ାଉଛନ୍ତି। ତୁମକୁ ବାବାଙ୍କ ଠାରୁ ଥରେ ପାଠ ପଢ଼ି ମନୁଷ୍ୟରୁ ଦେବତା ନିଶ୍ଚିତ ଭାବେ ହେବାକୁ ପଡ଼ିବ। ଏଥିରେ ତ ପିଲାମାନେ ଖୁସି ହେବା ଦରକାର। ଆମେ ବାବାଙ୍କୁ ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ମଧ୍ୟ ଜାଣିଗଲୁ। ବାବାଙ୍କ ଠାରୁ ଶିକ୍ଷା ପ୍ରାପ୍ତ କରି ବହୁତ ହର୍ଷିତ ହେବା ଦରକାର। ତୁମେମାନେ ନୂଆ ଦୁନିଆ ପାଇଁ ପାଠ ପଢ଼ୁଛ, ସେଠାରେ ତ ଦେବତାମାନଙ୍କ ରାଜ୍ୟ ରହିବ, ତେଣୁ ସେମାନଙ୍କୁ ନିଶ୍ଚିତ ଭାବେ ପୁରୁଷୋତ୍ତମ ସଙ୍ଗମ ଯୁଗରେ ହିଁ ପଢ଼ିବାକୁ ହେବ। ତୁମେ ଏହି ଦୁଃଖରୁ ମୁକ୍ତ ହୋଇ ସୁଖର ଦୁନିଆକୁ ଯାଉଛ। ଏଠାରେ ସମସ୍ତେ ତମ ପ୍ରଧାନ ହୋଇଯାଇଛନ୍ତି, ତେଣୁ ରୋଗ ଆଦି ହେଉଛି, ଏହିସବୁ ରୋଗ ସେଠାରେ ରହିବ ନାହିଁ। ତେବେ ମୁଖ୍ୟ କଥା ହେଲା ପାଠ ପଢ଼ା, ଏଥିରେ ଟ୍ରାନ୍ସ ଆଦିର କୌଣସି ସମ୍ବନ୍ଧ ନାହିଁ। ଏହା କିଛି ବଡ଼ କଥା ନୁହେଁ। ଅନେକ ସ୍ଥାନରେ ଏମିତି ଧ୍ୟାନରେ ଯାଆନ୍ତି, ପୁଣି କହନ୍ତି ମମା ଆସିଲେ, ବାବା ଆସିଲେ, ବାବା କହୁଛନ୍ତି। ଏଭଳି କିଛି ବି ନୁହେଁ। ବାବା ତ ଗୋଟିଏ କଥା ବୁଝାଉଛନ୍ତି, ତୁମେ ଅଧାକଳ୍ପ ହେବ, ଦେହ ଅଭିମାନୀ ହୋଇଯାଇଛ, ବର୍ତ୍ତମାନ ଦେହ ଅଭିମାନୀ ହୋଇ ବାବାଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ, ଏହାକୁ ହିଁ ଯୁଗର ଯାତ୍ରା କୁହାଯାଏ। ଯୁଗ କହିବା ଦ୍ୱାରା ଯାତ୍ରା ଶବ୍ଦ ସିଦ୍ଧ ହୋଇନଥାଏ। ତୁମ ଆତ୍ମାମାନଙ୍କୁ ତମ ପ୍ରଧାନରୁ ସତ୍ତ୍ୱ ପ୍ରଧାନ ହୋଇ ଏଠାରୁ ଯିବାକୁ ହେବ। ତୁମେ ବର୍ତ୍ତମାନ ଯାତ୍ରା କରୁଛ, ସେମାନଙ୍କର ଯୁଗକୁ ଯାତ୍ରା କୁହାଯିବ ନାହିଁ। ହଠଯୋଗୀ ତ ଅନେକ ଅଛନ୍ତି, ତାହା ହେଉଛି ହଠଯୋଗ। ଏଠାରେ ତ କେବଳ ବାବାଙ୍କୁ ମନେ ପକାଇବାକୁ ହେବ। ବାବା କହୁଛନ୍ତି, ମଧୁର ସନ୍ତାନଗଣ, ନିଜକୁ ଆତ୍ମନିଶ୍ଚୟ କର, ଆଉ କେହି କେବେ ହେଲେ ଏପରି ବୁଝାଇ ପାରିବେ ନାହିଁ। ଏହା ତ ହେଉଛି ପାଠ ପଢ଼ା। ବାବାଙ୍କର ସନ୍ତାନ ହୋଇ ବାବାଙ୍କ ଠାରୁ ପାଠ ପଢ଼ି ପୁଣି ଅନ୍ୟମାନଙ୍କୁ ପଢ଼ାଇବାକୁ ହେବ। ବାବା କହୁଛନ୍ତି, ତୁମେମାନେ ମ୍ୟୁଜିୟମ ନିର୍ମାଣ କର, ତେବେ ସ୍ୱତଃ ପ୍ରବୃତ ଭାବେ ତୁମ ପାଖକୁ ଆସିବେ। ଡାକିବାର ପରିଶ୍ରମ କରିବାକୁ ପଡ଼ିବ ନାହିଁ। କହିବେ, ଏହି ଜ୍ଞାନ ତ ବହୁତ ଭଲ, ଏପରି ଜ୍ଞାନ ଆମେ କେବେ ଶୁଣିନାହୁଁ। ଏଥିରେ ତ ଚରିତ୍ରର ପରିବର୍ତ୍ତନ ହୋଇଥାଏ। ମୁଖ୍ୟ କଥା ହେଉଛି ପବିତ୍ରତା, ସେଥିପାଇଁ ହିଁ ଝଗଡ଼ା ଆଦି ହୋଇଥାଏ, ଅନେକ ବିଫଳ ମଧ୍ୟ ହୋଇଯାଉଛନ୍ତି। ତୁମର ଅବସ୍ଥା ଏପରି ହୋଇଯାଉଛି ଯେ ଏହି ଦୁନିଆରେ ଥାଇ ମଧ୍ୟ ତୁମେ ଯେପରି ସେମାନଙ୍କୁ ଦେଖୁନାହଁ, ଖାଇବା ପିଇବା ସମୟରେ ମଧ୍ୟ ତୁମର ବୁଦ୍ଧି ବାବାଙ୍କ ପାଖରେ ଥାଉ। ଯେପରି ବାପା ନୂଆ ଘର ତିଆରି କଲେ ସମସ୍ତଙ୍କର ବୁଦ୍ଧି ସେହି ଆଡ଼କୁ ଚାଲିଯାଏ, ସେହିପରି ଏବେ ତୁମମାନଙ୍କ ପାଇଁ ନୂଆ ଦୁନିଆ ତିଆରି ହେଉଛି। ବେହଦର ବାପା ବେହଦର ଘର ନିର୍ମାଣ କରୁଛନ୍ତି। ତୁମେମାନେ ଜାଣିଛ, ଆମେ ସ୍ୱର୍ଗବାସୀ ହେବା ପାଇଁ ପୁରୁଷାର୍ଥ କରୁଛୁ। ବର୍ତ୍ତମାନ ଚକ୍ର ସମ୍ପୂର୍ଣ୍ଣ ହେଲା, ଏବେ ଆମକୁ ଘର ଏବଂ ସ୍ୱର୍ଗକୁ ଯିବାକୁ ହେବ। ସେଥିପାଇଁ ପବିତ୍ର ହେବାକୁ ପଡ଼ିବ, ଯୁଗର ଯାତ୍ରା ଦ୍ୱାରା ହିଁ ପବିତ୍ର ହେବାକୁ ପଡ଼ିବ। କିନ୍ତୁ ଯୁଗରେ ହିଁ ବିଘ୍ନ ଆସିଥାଏ, ଏଥିରେ ହିଁ ତୁମର ମାୟା ସହ ଯୁଦ୍ଧ ଚାଲିଥାଏ। ପାଠପଢ଼ାରେ ମାୟା ସହିତ ଯୁଦ୍ଧ କରିବାର କଥା ନଥାଏ। ପାଠପଢ଼ା ତ ବହୁତ ସହଜ, 84 ଚକ୍ରର ଜ୍ଞାନ ମଧ୍ୟ ବହୁତ ସହଜ, ବାକି ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଇବା, ଏଥିରେ ହିଁ ପରିଶ୍ରମ କରିବାକୁ ପଡ଼ିଥାଏ। ବାବା କହୁଛନ୍ତି, ଯୁଗର ଯାତ୍ରାକୁ ଭୁଲ ନାହିଁ, ଅତି କମରେ 8 ଘଣ୍ଟା ନିଶ୍ଚିତ ଭାବେ ଯୋଗ କର। ଶରୀର ନିର୍ବାହ ନିମନ୍ତେ କର୍ମ ମଧ୍ୟ କରିବାକୁ ହେବ, ଶୋଇବାକୁ ମଧ୍ୟ ପଡ଼ିବ। ଏହା ମଧ୍ୟ ସହଜ ମାର୍ଗ ନା, ଯଦି ନ ଶୋଇବ ତେବେ ଏହା ମଧ୍ୟ ହଠଯୋଗ ହୋଇଗଲା। ହଠଯୋଗୀ ତ ଅନେକ ଅଛନ୍ତି, ବାବା କହୁଛନ୍ତି ସେମାନଙ୍କୁ ଦେଖ ନାହିଁ, ସେଥିରେ କିଛି ଲାଭ ନାହିଁ। କେତେ ହଠଯୋଗ ଆଦି ଶିଖାଉଛନ୍ତି, ସେସବୁ ମନୁଷ୍ୟ ମତ। ତୁମେ ଆତ୍ମା ଅଟ, ଆତ୍ମା ହିଁ ଶରୀର ଧାରଣ କରି ଅଭିନୟ କରୁଛି। ଡାକ୍ତର ଆଦି ହେଉଛି, କିନ୍ତୁ ମନୁଷ୍ୟ ଦେହ ଅଭିମାନୀ ହୋଇ କହୁଛି, ମୁଁ ଅମୁକ, ବର୍ତ୍ତମାନ ତୁମ ବୁଦ୍ଧିରେ ଅଛି ମୁଁ ଆତ୍ମା, ବାବା ମଧ୍ୟ ଆତ୍ମା ହିଁ ଅଟନ୍ତି। ଏବେ ତୁମମାନଙ୍କୁ ପରମ ପିତା ପରମାତ୍ମା ପାଠ ପଢ଼ାଉଛନ୍ତି, ସେଥିପାଇଁ ଗାୟନ ରହିଛି, ଆତ୍ମା ପରମାତ୍ମା ଅଲଗା ରହିଲେ ବହୁକାଳ, କଳ୍ପ କଳ୍ପ ମିଳନ ହେଉଛି। ବାକି ଯିଏ ବି ସାରା ଦୁନିଆରେ ଅଛନ୍ତି, ସେମାନେ ସବୁ ଦେହ ଅଭିମାନରେ ଆସି ନିଜକୁ ଦେହ ଭାବି ପାଠ ପଢ଼ୁଛନ୍ତି ଏବଂ ଅନ୍ୟମାନଙ୍କୁ ପଢ଼ାଉଛନ୍ତି। ବାବା କହୁଛନ୍ତି, ମୁଁ ଆତ୍ମାମାନଙ୍କୁ ରାଜଯୁଗର ପାଠ ପଢ଼ାଉଛି, ଜଜ୍ ବାରିଷ୍ଟର ଆଦି ମଧ୍ୟ ଆତ୍ମା ହିଁ ହେଉଛି। ତୁମେ ଆତ୍ମାମାନେ ସତ୍ୱ ପ୍ରଧାନ ପବିତ୍ର ଥିଲ, ପୁଣି ଅଭିନୟ କରି କରି ପତିତ ହୋଇଯାଇଛ, ତେଣୁ ଡାକୁଛ, ହେ ବାବା ଆମକୁ ଆସି ପବିତ୍ର ଆତ୍ମା କରିଦିଅ। ବାବା ତ ସଦା ପବିତ୍ର, ଏହିସବୁ କଥା ଶୁଣିଲେ ହିଁ ଧାରଣା ହେବ। ତୁମ ସନ୍ତାନମାନଙ୍କର ଧାରଣା ହୋଇଗଲେ ଦେବତା ହୋଇଯାଉଛ, କିନ୍ତୁ ଏହା ସମ୍ପୂର୍ଣ୍ଣ ନୂଆ କଥା। ତେଣୁ କାହାର ବୁଦ୍ଧିରେ ଧାରଣ ହେଉ ନାହିଁ, ଏହା ହେଉଛି ଜ୍ଞାନ, ତାହା ହେଉଛି ଭକ୍ତି। ତୁମେ ମଧ୍ୟ ଭକ୍ତି କରି କରି ଦେହ ଅଭିମାନୀ ହୋଇଯାଇଛ। ଏବେ ବାବା କହୁଛନ୍ତି, ହେ ସନ୍ତାନଗଣ, ଆତ୍ମ ଅଭିମାନୀ ହୁଅ। ଆମ ଆତ୍ମା ମାନଙ୍କୁ ବାବା ଏଇ ଶରୀର ଦ୍ଵାରା ପାଠ ପଢ଼ାଉଛନ୍ତି। ଏ କଥା ନିରନ୍ତର ମନେ ରଖ ଯେ ଏହି ସମୟରେ ଆମ ମାନଙ୍କୁ ଆତ୍ମାର ପିତା ପରମ ପିତା ପରମାତ୍ମା ପଢ଼ାଉଛନ୍ତି। କେବଳ ସଙ୍ଗମ ଯୁଗ ବ୍ୟତୀତ ବାକି ସାରା ଡ୍ରାମାରେ କେବେ ବି ତାଙ୍କର ପାର୍ଟ ନାହିଁ। ସେଥିପାଇଁ ବାବା କହୁଛନ୍ତି, ହେ ମଧୁର ସନ୍ତାନଗଣ, ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ। ଏହା ବହୁତ ଶ୍ରେଷ୍ଠ ଯାତ୍ରା, ଚଢ଼େ ତୁ ଚାଖେ ବୈକୁଣ୍ଠର। ବିକାରଗ୍ରସ୍ତ ହେବା ଦ୍ଵାରା ଏକଦମ ରସା ତଳକୁ ଚାଲିଯାଉଛ, ତଥାପି ସ୍ୱର୍ଗରେ ତ ଆସିବେ, କିନ୍ତୁ ପଦ ବହୁତ କମ୍ ହୋଇଯିବ। ଏଠାରେ ରାଜତ୍ୱର ସ୍ଥାପନା ହେଉଛି, ଏଥିରେ କମ୍ ପଦର ଅଧିକାରୀ ମଧ୍ୟ ଦରକାର। ସମସ୍ତେ କଣ ଜ୍ଞାନକୁ ଧାରଣ କରୁଛନ୍ତି, ତେବେ ତ ବାବାଙ୍କର ବହୁତ ସନ୍ତାନ ଦରକାର। ଯଦିଓ ମିଳୁଛନ୍ତି, ତାହା ମଧ୍ୟ ବହୁତ କମ୍ ସମୟ ପାଇଁ। ତୁମ ମାତାମାନଙ୍କର ବହୁତ ଗାୟନ ରହିଛି, ବନ୍ଦେ ମାତରମ୍ କହି ଗାୟନ କରୁଛନ୍ତି। ଜଗଦମ୍ବାଙ୍କର କେତେ ବିଶାଳ ମେଳା ହେଉଛି, କାରଣ ସେ ବହୁତ ସେବା କରୁଛନ୍ତି। ଯେ ବହୁତ ସେବା କରନ୍ତି ସେ ବଡ଼ ରାଜା ହୋଇଥାନ୍ତି। ଦିଲୱାଡ଼ା ମନ୍ଦିରରେ ତୁମମାନଙ୍କର ହିଁ ସ୍ମୃତିଚିହ୍ନ ରହିଛି। ତୁମ କନ୍ୟାମାନଙ୍କୁ ତ ସମୟ ବାହାର କରିବାକୁ ହେବ। ତୁମେ ଭୋଜନ ଆଦି ପ୍ରସ୍ତୁତ କରିବା ସମୟରେ ମଧ୍ୟ ବାବାଙ୍କ ସ୍ମୃତିରେ ରହି ବହୁତ ଶୁଦ୍ଧ ଭୋଜନ ତିଆରି କରିବା ଆବଶ୍ୟକ। ସେହି ଭୋଜନ ଯାହାକୁ ଖୁଆଇବ ତାଙ୍କର ହୃଦୟ ମଧ୍ୟ ଶୁଦ୍ଧ ହୋଇଯିବ। ଏପରି ବହୁତ ଅଳ୍ପ ଅଛନ୍ତି ଯାହାଙ୍କୁ ଏପରି ଶୁଦ୍ଧ ଭୋଜନ ପ୍ରାପ୍ତ ହୋଇଥାଏ। ନିଜକୁ ନିଜେ ପଚାର, ମୁଁ ଶିବ ବାବାଙ୍କର ସ୍ମୃତିରେ ରହି ଭୋଜନ ପ୍ରସ୍ତୁତ କରୁଛି, ଯାହାକୁ ଖାଇଲେ ସେମାନଙ୍କର ହୃଦୟ ପରିବର୍ତ୍ତନ ହୋଇଯିବ, କିନ୍ତୁ ବାରମ୍ବାର ବାବାଙ୍କୁ ଭୁଲି ଯାଉଛ। ବାବା କହୁଛନ୍ତି, ଭୁଲିବା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି, କାରଣ ବର୍ତ୍ତମାନ ଷୋଳହ କଳା ତ ହୋଇନାହୁଁ, ସମ୍ପୂର୍ଣ୍ଣ ତ ନିଶ୍ଚିତ ହେବାକୁ ପଡ଼ିବ। ପୂର୍ଣ୍ଣିମା ଚାନ୍ଦ କେତେ ଉଜ୍ଜଳ ହୋଇଥାଏ, ପୁଣି କମି କମି କେବଳ ଗୋଟିଏ ଗାର ସଦୃଶ ରହିଥାଏ, ଘନ ଅନ୍ଧକାର ହୋଇଯାଏ, ପୁଣି ସମ୍ପୂର୍ଣ୍ଣ ଆଲୋକିତ ହୋଇଥାଏ। ସେହିପରି ଏ ବିକାର ଇତ୍ୟାଦିକୁ ତ୍ୟାଗ କରି ବାବାଙ୍କ ସହିତ ଯୋଗ ଲଗାଇଲେ ତୁମର ଆତ୍ମା ସମ୍ପୂର୍ଣ୍ଣ ପବିତ୍ର ହୋଇଯିବ। ତୁମେ ମହାରାଜା ହେବା ପାଇଁ ଚାହୁଁଛ, କିନ୍ତୁ ସମସ୍ତେ ତ ହୋଇପାରିବେ ନାହିଁ, ସେଥିପାଇଁ ବହୁତ ପୁରୁଷାର୍ଥ କରିବାକୁ ହେବ। କେହି କେହି ତ କିଛି ବି ପୁରୁଷାର୍ଥ କରୁନାହାନ୍ତି, ସେଥିପାଇଁ ମହାରଥୀ ଘୋଡ଼ା ସବାର ପଦାଧିକ ବୋଲି କୁହାଯାଏ। ମହାରଥୀ ବହୁତ ଅଳ୍ପ ଥାନ୍ତି, ପ୍ରଜା ବା ସେନା ଯେତେ ସଂଖ୍ୟାରେ ଥାନ୍ତି, ମେଜର ବା କମାଣ୍ଡର ସେତିକି ନଥାନ୍ତି। ତୁମମାନଙ୍କ ଭିତରେ ମଧ୍ୟ କମାଣ୍ଡର ମେଜର କ୍ୟାପ୍ଟେନ ଆଦି ଅଛନ୍ତି, ପଦାତିକ ମଧ୍ୟ ଅଛନ୍ତି। ତୁମର ମଧ୍ୟ ଏହା ଆତ୍ମିକ ସୈନ୍ୟ ବାହିନୀ, ଯେତେ ସବୁ କିଛି ଯୁଗର ଯାତ୍ରା ଉପରେ ନିର୍ଭର କରୁଛି, ସେଥିରୁ ହିଁ ବଳ ମିଳିବ। ତୁମେ ହେଉଛ ଗୁପ୍ତ ଯୋଦ୍ଧା, ବାବାଙ୍କୁ ଯୋଗ କରିବା ଦ୍ୱାରା ବିକର୍ମର ଯେଉଁ ଆବର୍ଜନା ରହିଛି ତାହା ଭସ୍ମ ହୋଇଯିବ। ବାବା କହୁଛନ୍ତି, କାମଧନ୍ଦା ଆଦି କର, କିନ୍ତୁ ବାବାଙ୍କୁ ମନେ ପକାଅ। ତୁମେମାନେ ହେଉଛ ଜନ୍ମ ଜନ୍ମାନ୍ତର ପ୍ରେମିକା, ତୁମର ଜଣେ ମାତ୍ର ପ୍ରେମିକ ଅଛନ୍ତି, ଏବେ ସେହି ପ୍ରେମିକ ମିଳିଛନ୍ତି, ତେଣୁ ତାଙ୍କୁ ହିଁ ମନେ ପକାଇବାକୁ ହେବ। ପୂର୍ବରୁ ମଧ୍ୟ ମନେ ପକାଉଥିଲୁ, କିନ୍ତୁ विकर्म विनाश हो नथिला। बाबा कहिछन्ति एठारे तुमको तम प्रधान रो सतो प्रधान हेबाको पड़िब। सतो प्रधान तो आत्मा को ही हेबाको पड़िब। आत्मा ही मेहनत करुछि ए गोटिए जन्म रे तुमको जन्म जन्मांतर रो मैला सफा करबाको हेब। एहा हेउछि मृत्यु लोकर अंतिम जन्म पुणि अमर लोक को जीवाक हेब। आत्मा पवित्र नहले जाय पारिबो नै। समस्त निजर हिसाब किताब चुक्त करि जिवे जदि दंड भोग करि जिवे ते पद कमि जिवो। जे माने दंड पांत नै से मानंको केवल मालार आठ दाना अर्थात अष्टरत्न कहा जाए। नवरत्न रो मुद्रिका मध्य तैयारी हुए। तेबे एपरि श्रेष्ठ हेबाकु हेले बाबांको मने पकाइबार बहुत मेहनत करबाकु पड़िब। अच्छा मीठा मीठा सिकिलधे संतान मानंक प्रति माता पिता बाप दादांकर मधुर स्नेह संपन्न शुभेच्छा एवं सुप्रभात। आत्मिक पितांकर आत्मिक संतान मानंको नमस्ते। धारणा पाई मुख्य सारांश एक नंबर ए संगम जुगरे निज को परिवर्तन करबाक हेबो। पाठ पढ़ा एवं पवित्रता रो धारणा द्वारा निजर चरित्र को सुधारबाक हेबो। ट्रांस इत्यादि रो आशा रखिबा उचित नहि। दु नंबर शरीर निर्वाह अर्थे कर्म मध्य करबाक हेबो। किसी समय शिवाक मध्य हेबो कारण यह कौनसी हठ जुग नुहे। किंतु जुगर यात्रा को केबे हेले भूली जा नहीं। जुगयुक्त होई एपरि शुद्ध भोजन प्रस्तुत कर एवं समस्तंकु खुआओ जहाँ द्वारा भोजन करुथिबा आत्मा मानंकर हृदय शुद्ध होइजिबो। वरदान निजर सूक्ष्म शक्ति गुड़िक उपरे विजयी हेउथिबा राजरोषी स्वराज अधिकारी आत्मा हो। कर्मेन्द्रिय जीत होइजिबा तो सहज कथा किंतु निजर मन बुद्धि एवं संस्कार रूपी सूक्ष्म शक्ति गुड़िक उपरे विजयी हेबा पई सूक्ष्म अभ्यास आवश्यक। जो समय जो भाई संकल्प जो भाई संस्कार प्रकट करने को चाहिब से ही संकल्प एवं से ही संस्कार को सहजरे आपणाई पारुथिब तेबे कहाजिब सूक्ष्म शक्ति गुड़िक उपरे विजय प्राप्त करबा अर्थात राजरीसी स्थिति। यदि संकल्प शक्ति को आदेश देव जे एबे एबे एकाग्रचित हो जाओ तेबे राजार आदेश को सही समय रे सही प्रकार रे पालन करबा ही हेउछि राज्य अधिकार रो लक्षण। यही अभ्यास द्वारा ही अंतिम परीक्षा रे पास हो पारिबो। स्लोगान सेवा द्वारा जेउं सब आशीर्वाद मिलथाय ताहा ही हेउछि बड़ रु बड़ प्राप्ति। ओम शांति।